ନମସ୍କାର, ମୋ ନାଁ ଅନିତା କୁମାର ନାୟକ। ମୁଁ ଗଞ୍ଜାମ ଜିଲ୍ଲାର ଗୋଠରୀ ଗ୍ରାମରୁ କହୁଅଛି। ଆଉ ମାସିକ ଋତୁସ୍ରାବ ବିଷୟରେ ମୋର କିଛି ଜାଣିବାର ଅଛି। ଏସବୁ କଣ ପାଇଁ ଘଟେ ଓ ମାନେ ଏହି ସମୟରେ କାହିଁକି ଆମର କେତେ ପ୍ରୋବ୍ଲେମ ବି ଅଛି? ମାସିକ ଋତୁସ୍ରାବ ବିଷୟରେ ହେଲା ବେଳେ ପେଟ ପେନ୍ ହୁଏ, ଆଉ କାହିଁକି ହୁଏ ସେଇଟା ମୁଁ ଜାଣିବାକୁ ଚାହୁଁଛି। ଆଉ